आकाशवाणी ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପାକିସ୍ତାନ ସେନାର ବୈଷୟିକ ଭିତ୍ତିଭୂମି, ନିୟନ୍ତ୍ରଣ କେନ୍ଦ୍ର, ରାଡାର ସ୍ଥଳ ଏବଂ ଅସ୍ତ୍ରାଗାରକୁ ଲକ୍ଷ୍ୟ କରି ଭାରତୀୟ ସଶସ୍ତ ବାହିନୀର ଆକ୍ରମଣ ଜାରି। ଭାରତ ପାକିସ୍ତାନ ସାମ୍ପ୍ରତିକ ପରିସ୍ଥିତି ନେଇ ଆମେରିକାର ପରରାଷ୍ଟ୍ର ସଚିବଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଲୋଚନା। 9 ଡ୍ରୋନ୍ ପ୍ରତିରୋଧୀ ସିଷ୍ଟମ କ୍ରୟ କରିବାକୁ ପଞ୍ଜାବ କ୍ୟାବିନେଟ୍ରେ ନିଷ୍ପତ୍ତି। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ନୂଆଦିଲ୍ଲୀରେ ଅନୁଷ୍ଠିତ। ଏବଂ ବିଶ୍ୱସୁନ୍ଦରୀ ପ୍ରତିଯୋଗିତାର 72ତମ ସଂସ୍କରଣ ହାଇଦ୍ରାବାଦରେ ଆଜିଠାରୁ ଆରମ୍ଭ। ବିସ୍ତୃତ ସମ୍ବାଦ, ଭାରତୀୟ ସଶସ୍ତ ବାହିନୀ ପାକିସ୍ତାନ ସେନାସ୍ଥଳର ବୈଷୟିକ ଭିତ୍ତିଭୂମି, ନିୟନ୍ତ୍ରଣ କେନ୍ଦ୍ର, ରାଡାର ସ୍ଥଳ ଏବଂ ଅସ୍ତ୍ରାଗାରକୁ ଲକ୍ଷ୍ୟ କରି ଆକ୍ରମଣ କରୁଛି। ଇସଲାମାବାଦର ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଏବଂ ଆକ୍ରମଣ ପରିପ୍ରେକ୍ଷୀରେ ଭାରତୀୟ ସେନା ଏହି ପଦକ୍ଷେପ ଗ୍ରହଣ କରୁଛି। ରଫିକ୍ ମରିଦ୍, ଚକ୍ଲାଲା, ରହିମାୟାର ଖାନ୍ ସହିତ ବିଭିନ୍ନ ଅଞ୍ଚଳରେ ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ଗଣମାଧ୍ୟମକୁ ଏ ସମ୍ପର୍କରେ ଆଜି ବିସ୍ତୃତ ଭାବେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ କମାଣ୍ଡର ବେମିକା ସିଂ ସୂଚନା ଦେଇଛନ୍ତି। ପାକିସ୍ତାନ ସେନା ଆଗୁଆ କ୍ଷେତ୍ରଗୁଡ଼ିକୁ ଅଗ୍ରସର ହେଉଥିବାର ଲକ୍ଷ୍ୟ କରାଯାଇଛି। ଭାରତୀୟ ସ୍ଥଳସେନା ମଧ୍ୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ପାସୋର ଏବଂ ସିଆଲକୋଟ ବିମାନ ଘାଟିଗୁଡ଼ିକୁ ଭାରତୀୟ ସେନା ଟାର୍ଗେଟ୍ କରିଥିବା ସେ କହିଛନ୍ତି।
ପାକିସ୍ତାନ ଦ୍ୱାରା ସୈନ୍ୟ ଦୁକାନକୁ ଜାନ୍ ବୁଝକର ନିଶାନା ବନାନେ କେ ପଶ୍ଚାତ ଭାରତୀୟ ସଶସ୍ତ ବଲୋ ନେ ତ୍ୱରିତ ଓ ସୁନିୟୋଜିତ ଜବାବୀ ହମଲେ କିଏ। ଟେକ୍ନିକାଲ ଇନ୍ଷ୍ଟଲେସନ, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ରଡାର ସାଇଟ ଓ ହଥିୟାର ଭଣ୍ଡାର କୁ ଚୁନକର ନିଶାନା ବନାୟା ଗୟା। ରଫିକି, ମୁରିଦ, ଚକ୍ଲାଲା, ରହମିୟାର ଖାନ, ସୁକୁର ଓ ଚୁନିଆ ସ୍ଥିତ ପାକ ସୈନ୍ୟ ଠିକାନୋ ପର ଏୟାର ଲଞ୍ଚ ସଟିକ ହଥିୟାର ଲଡ଼ାକୁ ଜେଟ ସେ ପ୍ରହାର କିଏ ଗଏ। ପସୁର ସ୍ଥିତ ରଡାର ସାଇଟ ଓ ସିଆଲକୋଟ କା ଏଭିଏସନ ବେସ ଭି ପ୍ରିସିଜନ ଆମ୍ୟୁନିସନ ସେ ଟାର୍ଗେଟ କିଏ ଗଏ। ଇନ କାରବାଇଓ କେ ଦୌରାନ ଭାରତ ନେ କମ ସେ କମ କୋଲାଟ୍ରାଲ ଡ୍ୟାମେଜ କି କ୍ଷତି ସୁନିଶ୍ଚିତ କି।
କର୍ଣ୍ଣେଲ କ୍ୟୁରେସି କହିଛନ୍ତି, ଭାରତର ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ସେନା ଡ୍ରୋନ୍, ଦୂରଗ୍ରାମୀ ଲକ୍ଷ୍ୟଭେଦୀ ଅସ୍ତ୍ର, ଯୁଦ୍ଧ ଜେଟ୍ ଦ୍ୱାରା ଆକ୍ରମଣ ଜାରି ରଖିଛି। ତେବେ ପାକିସ୍ତାନ ସେନାର ଆକ୍ରମଣକୁ ଭାରତୀୟ ସେନାବାହିନୀ ବିଫଳ କରିବାରେ ସକ୍ଷମ ହୋଇଛି। ପାକିସ୍ତାନ ସେନା ଆକ୍ରମଣରେ ଉଦ୍ଧମପୁର, ଭୁଜ୍, ପଠାନକୋଟ, ଭଟିଣ୍ଡା ଆଦି ଅଞ୍ଚଳର ବିମାନ ଘାଟି ଏବଂ ଉପକରଣ ସ୍ଥଳୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ବୋଲି କର୍ଣ୍ଣେଲ କ୍ୟୁରେସି କହିଛନ୍ତି। ସେ କହିଛନ୍ତି, ପଞ୍ଜାବ ବିମାନ ଘାଟିକୁ ଲକ୍ଷ୍ୟ କରି ଗତ ରାତିରେ ପାକିସ୍ତାନ ପକ୍ଷରୁ ଦ୍ରୁତଗାମୀ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରୀ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଭାରତର S-400 ବ୍ୟବସ୍ଥା ଏବଂ ସୁରତଗଡ଼ ଓ ଶିର୍ସା ବାୟୁସେନା ଘାଟି ନଷ୍ଟ ହୋଇଥିବା ନେଇ ପାକିସ୍ତାନ ମିଥ୍ୟା ପ୍ରଚାର କରୁଛି। ଏନେଇ ଶ୍ରୀ ମିଶ୍ରୀ ଗଣମାଧ୍ୟମକୁ ଏହାର ଚିତ୍ର ଉପସ୍ଥାପନ କରିଛନ୍ତି। ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ଭାରତ ସଠିକ୍ ଜବାବ ଦେଉଛି ବୋଲି ସେ କହିଛନ୍ତି। ଭାରତୀୟ କ୍ଷେପଣାସ୍ତ୍ର ଆଫଗାନିସ୍ତାନରେ ମାଡ଼ ହୋଇଥିବା ନେଇ ପାକିସ୍ତାନର ଦାବିକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ଏ ସମ୍ପର୍କରେ ଆଫଗାନ ସମ୍ପୂର୍ଣ୍ଣ ଅବଗତ ରହିଛି। ଏହିପରି ମିଥ୍ୟା ଦାବି ମାଧ୍ୟମରେ ପାକିସ୍ତାନ ବିଶ୍ୱର ସମୁଦାୟ ନିକଟରେ ଭାରତର ଛବିକୁ ମଳିନ କରିବାକୁ ଅପଚେଷ୍ଟା ଚଳାଇଥିବାର ସେ କହିଛନ୍ତି।
ଜୈସା କି ହମ୍ ପିଛଲେ ଦୋ ତିନ ପ୍ରେସ୍ ବ୍ରିଫିଙ୍ଗ୍ସ ମେ ବି ବତା ଚୁକେ ହେଁ, ୟେ ପାକିସ୍ତାନୀ ଗତିବିଧିଆଁ ହେଁ ପିଛଲେ ଦୋ ତିନ ଦିନ ସେ ଜୋ ଏକ ଏସ୍କଲେଟରୀ ତୌର ପେ ଦେଖି ଯା ରହି ହେଁ ଔର ପ୍ରୋଭୋକେଟିଭ ତୌର ପେ ଦେଖି ଯା ରହି ହେଁ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଆମେରିକାର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓଙ୍କ ସହ ସାମ୍ପ୍ରତିକ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଭାରତ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ପରିସ୍ଥିତି ଏହି ଆଲୋଚନାର ଅଂଶ ରହିଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ପ୍ରବକ୍ତା ଟାମି ବ୍ରୁସ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ମାଧ୍ୟମରେ ପରିସ୍ଥିତିର ସମାଧାନ କରିବାକୁ ଆଲୋଚନା ସମୟରେ ଶ୍ରୀ ରୁବିଓ ଗୁରୁତ୍ୱ ଦେଇଥିଲେ। ଏ କ୍ଷେତ୍ରରେ ଆମେରିକା ଆବଶ୍ୟକ ସହଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି। ପଞ୍ଜାବ କ୍ୟାବିନେଟ୍ 9 ଡ୍ରୋନ୍ ପ୍ରତିରୋଧୀ ସିଷ୍ଟମ କିଣିବାକୁ ନିଷ୍ପତ୍ତି ନେଇଛି, ଯାହାକୁ ସୀମା ସୁରକ୍ଷା ବଳ ସହିତ ସମନ୍ୱୟ ରଖି ରାଜ୍ୟର 6 ସୀମାନ୍ତ ଜିଲ୍ଲାରେ ନିୟୋଜନ କରାଯିବ। ବିଶେଷକରି ନାର୍କୋ ଆତଙ୍କବାଦ ଉପରେ ଏହା ନଜର ରଖିବ। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ୍ କହିଛନ୍ତି ଯେ ପଞ୍ଜାବ ସରକାର ଆତଙ୍କବାଦ ପୀଡ଼ିତ ଏବଂ ଯୁଦ୍ଧରେ ଆହତ ନାଗରିକ ଆଇଏସ୍ଙ୍କୁ ତାଙ୍କର ଫରିସ୍ତେ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ ଯେକୌଣସି ହସ୍କିଟାଲରେ ସେମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା ଏବଂ ରାସନ ଷ୍ଟକ୍ ଉପଲବ୍ଧ ସମେତ ସମସ୍ତ କ୍ଷେତ୍ରରେ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଏହି କ୍ୟାବିନେଟ୍ ବୈଠକ ଡକାଯାଇଥିଲା। କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ମନ୍ତ୍ରୀମାନେ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବେ। ସେମାନେ ଏହି ସମୟରେ ଆବଶ୍ୟକ ସାମଗ୍ରୀର ପର୍ଯ୍ୟାପ୍ତ ଯୋଗାଣ ଉପରେ ମଧ୍ୟ ଲକ୍ଷ୍ୟ ରଖିବେ ବୋଲି କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି। ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ସମ୍ପ୍ରସାରିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ଏଫ୍ଟିଏ ପାଇଁ ପ୍ରଥମ ପର୍ଯ୍ୟାୟ ଆଲୋଚନା ନୂଆଦିଲ୍ଲୀରେ ସଫଳତାର ସହିତ ଶେଷ ହୋଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି, ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଉଭୟ ଅଂଶୀଦାରଙ୍କ ମଧ୍ୟରେ ଏକାଧିକ ଭର୍ଚୁଆଲ୍ ଆଲୋଚନା ହୋଇଥିଲା। ଏହା ବ୍ୟକ୍ତିଗତ ବୈଠକ ପାଇଁ ମୂଳଦୁଆ ପକାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସାମଗ୍ରୀ ସେବା ବାଣିଜ୍ୟ ସୁବିଧା ଏବଂ ଅର୍ଥନୈତିକ ସହଯୋଗର ପାରସ୍କରିକ ଲାଭଦାୟକ କ୍ଷେତ୍ର ସମେତ ଏଫ୍ଟିଏର ସମସ୍ତ କ୍ଷେତ୍ରରେ ଗଠନମୂଳକ ଆଲୋଚନା ହୋଇଥିଲା। ସେହିଭଳି ପାରସ୍କରିକ ଲାଭପ୍ରଦ ସନ୍ତୁଳିତ ଏବଂ ନିରପେକ୍ଷ ବାଣିଜ୍ୟ ରାଜିନାମା ସ୍ୱାକ୍ଷର ଦିଗରେ ଉଭୟ ଅଂଶୀଦାରଙ୍କ ମଧ୍ୟରେ ରହିଥିବା ଗୁରୁତ୍ୱକୁ ଏହି ବୁଝାମଣା ବିଶେଷ ଦୃଷ୍ଟି ଦେଉଛି। ଉଭୟ ଦେଶ ଏକ ଭବିଷ୍ୟତ ପ୍ରସ୍ତୁତ ଢାଞ୍ଚା ଦିଗରେ କାର୍ଯ୍ୟ କରିବା ସହିତ ଚଳିତ ବର୍ଷ ଏଫ୍ଟିଏକୁ ଶେଷ କରିବା ପାଇଁ ସେମାନଙ୍କର ସାଧାରଣ ଦୃଷ୍ଟିକୋଣ ଏବଂ ପାରସ୍କରିକ ବୁଝାମଣାକୁ ଦୋହରାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ଚଳିତ ବର୍ଷ ଜୁଲାଇ ମାସରେ ଅନୁଷ୍ଠିତ ହେବ। ନିକଟ ଅତୀତରେ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ମୋଟ ବାଣିଜ୍ୟ କାରବାର 2024-25 130 କୋଟି ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ 48%ରୁ ଅଧିକ ଅଭିବୃଦ୍ଧି ରେକର୍ଡ କରିଛି। ଏଫ୍ଟିଏ ଦ୍ୱାରା ବାଣିଜ୍ୟ ଓ ନିବେଶ ସମ୍ଭାବନା ଆହୁରି ବୃଦ୍ଧି ପାଇବ। ଯୋଗାଣ ଶୃଙ୍ଖଳର ସମନ୍ୱୟରେ ଉନ୍ନତି ଆସିବା ସହିତ ଉଭୟ ପକ୍ଷ ବ୍ୟବସାୟ ପାଇଁ ମଧ୍ୟ ଏକ ପରିବର୍ତ୍ତନଶୀଳ ବାଣିଜ୍ୟ ପରିବେଶ ସୃଷ୍ଟି ହେବ ବୋଲି ଆଶା କରିଛନ୍ତି। ହାଇଦ୍ରାବାଦରେ ଆଜି ସନ୍ଧ୍ୟାରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର 72ତମ ସଂସ୍କରଣ ଉଦ୍ଘାଟନ ହେବ। ଏହି ଉତ୍ସବ ହାଇଦ୍ରାବାଦର ଗାଚିବାୱଲି ଇଣ୍ଡୋ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ 3 ସପ୍ତାହ ଧରି ଚାଲିଥିବା ଜାମ୍ବୁରୀର ଆରମ୍ଭ ସହିତ ସମଗ୍ର ତେଲେଙ୍ଗାନାରେ ସୌନ୍ଦର୍ଯ୍ୟ, ସଂସ୍କୃତି ଏବଂ ସାମାଜିକ ଉଦ୍ଦେଶ୍ୟକୁ ମିଶ୍ରଣ କରିବାର ବାର୍ତ୍ତା ଦେଇଥାଏ। ପ୍ରଥମଥର ପାଇଁ ଯେକୌଣସି ଦେଶ ଲଗାତ 2 ବର୍ଷ ଧରି ଏହି ପ୍ରତିଯୋଗିତା ଆୟୋଜନ କରିଆସୁଛି। ଗତବର୍ଷ ମାର୍ଚ୍ଚ ମାସରେ ମୁମ୍ବାଇଠାରେ ଅନୁଷ୍ଠିତ 71ତମ ସଂସ୍କରଣ ପରେ ମିସ୍ ୱାର୍ଲ୍ଡର ସିଇଓ ଜୁଲିଆ ମୋର୍ଲି ଚଳିତ ବର୍ଷ ଫେବୃୟାରୀ ମାସରେ ତେଲେଙ୍ଗାନାରେ ଏହି ପ୍ରତିଯୋଗିତା ଆୟୋଜନ କରିବାର ନିଷ୍ପତ୍ତି ଘୋଷଣା କରିଥିଲେ। ଏହା ସମ୍ପ୍ରଦାୟକୁ ସଶକ୍ତ କରିବା, ବିବିଧତା ପାଳନ କରିବା ଏବଂ ଗୋଟିଏ ଉଦ୍ଦେଶ୍ୟ ସହିତ ସୌନ୍ଦର୍ଯ୍ୟ ପ୍ରତି ପ୍ରତିବଦ୍ଧତା ମାଧ୍ୟମରେ ସ୍ଥାୟୀ ପ୍ରଭାବ ପଡ଼ିବ ବୋଲି ସେ କହିଥିଲେ। ତେଲେଙ୍ଗାନା ପର୍ଯ୍ୟଟନ ବିଭାଗ ଏହି କାର୍ଯ୍ୟକ୍ରମ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି। ଏଥିରେ ପ୍ରତିଯୋଗୀମାନେ ହାଇଦ୍ରାବାଦ ବାହାରକୁ ଭ୍ରମଣ କରି ୱାରଙ୍ଗଲ, ପତମପଲ୍ଲୀ, ବୁଦ୍ଧବନମ୍, ୟାଦାଗିରିକୁତା ଏବଂ ମହବୁବ୍ ନଗର ସାଂସ୍କୃତିକ ଏବଂ ଐତିହାସିକ ସ୍ଥଳୀକୁ ବୁଲି ଦେଖିବେ। ହାଇଦ୍ରାବାଦର ପ୍ରମୁଖ ଆକର୍ଷଣଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଚଳିତ ମାସରେ 13 ତାରିଖରେ ଚାର୍ମିନାର ଏବଂ ଲାଲବଜାର ଦେଇ ଏକ ଐତିହାସିକ ପଦଯାତ୍ରା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ ଏଆଇଜି ହସ୍ପିଟାଲ ପରିଦର୍ଶନ କରିବା ସହିତ ସୁରକ୍ଷା ଏବଂ ପର୍ଯ୍ୟଟନ ବିଷୟରେ ଜାଣିବା ପାଇଁ ତେଲେଙ୍ଗାନା ପୁଲିସ୍ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରିବେ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମୁମ୍ବାଇରେ ବିଭିନ୍ନ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ପ୍ରମୁଖ ସାମୁଦ୍ରିକ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ବ୍ୟବସାୟ ସ୍ୱାଭାବିକ ରହିବା ସହିତ ଏହାକୁ ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ସୋନୱାଲ ସାମଗ୍ରୀ ପରିବହନର ସୁଗମ ଏବଂ ନିୟମିତ ପରିବହନକୁ ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ। ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରମୁଖ ସଂଗଠନଗୁଡ଼ିକ ଯେଉଁଥିରେ ଭାରତୀୟ ଜାହାଜ ନିଗମ, ଜବାହରଲାଲ ନେହେରୁ ବନ୍ଦର ପ୍ରାଧିକରଣ, ଭାରତୀୟ ବନ୍ଦର, ରେଳ ଏବଂ ରୋପୱେ କର୍ପୋରେସନ ଲିମିଟେଡ୍, ଇଣ୍ଡିଆନ୍ ପୋର୍ଟ ଗ୍ଲୋବାଲ ଲିମିଟେଡ୍, ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ମୁମ୍ବାଇ ବନ୍ଦର ପ୍ରାଧିକରଣ ପ୍ରଭୃତି ଏଥିରେ ସାମିଲ ଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଗୁଜରାଟର ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ ଏନ୍ଏମ୍ଏଚ୍ସିର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପାକିସ୍ତାନ ସେନାର ବୈଷୟିକ ଭିତ୍ତିଭୂମି, ନିୟନ୍ତ୍ରଣ କେନ୍ଦ୍ର, ରାଡାର ସ୍ଥଳ ଏବଂ ଅସ୍ତ୍ରାଗାରକୁ ଲକ୍ଷ୍ୟ କରି ଭାରତୀୟ ସଶସ୍ତ ବାହିନୀର ଆକ୍ରମଣ ଜାରି। ଭାରତ ପାକିସ୍ତାନ ସାମ୍ପ୍ରତିକ ପରିସ୍ଥିତି ନେଇ ଆମେରିକାର ପରରାଷ୍ଟ୍ର ସଚିବଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଲୋଚନା। 9ଟି ଡ୍ରୋନ୍ ପ୍ରତିରୋଧୀ ସିଷ୍ଟମ କ୍ରୟ କରିବାକୁ ପଞ୍ଜାବ କ୍ୟାବିନେଟ୍ରେ ନିଷ୍ପତ୍ତି। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ନୂଆଦିଲ୍ଲୀରେ ଅନୁଷ୍ଠିତ ଏବଂ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର 72ତମ ସଂସ୍କରଣ ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।